ଉପସ୍ଥିତ ଗୁରୁଜନ ମାନଙ୍କୁ, ମା ମାଉସୀ ମାନଙ୍କୁ ହ୍ୟୁମାନ ସାଗର ଭୂମିଷ୍ଠ ପ୍ରଣାମ। ଭାଇ ଭଉଣୀ ମାନଙ୍କୁ ମୋର ନମସ୍କାର। ଛୋଟ କୁନି କୁନି ଛୁଆ ମାନଙ୍କୁ ମୋର ଆଦର ସ୍ନେହ। ଆଜି ମଞ୍ଚରେ ପହଞ୍ଚି ପୁଣି ଥରେ ବହୁତ ଖୁସି ଲାଗୁଛି। ଦୁଇ ବର୍ଷ ପୂର୍ବରୁ ମୁଁ ଆସିଥିଲି ଆଉ ବହୁତ ଗର୍ବିତ ଯେ ଆପଣମାନଙ୍କ ଭଲ ପାଇବା ଆଶୀର୍ବାଦ ଓଡ଼ିଆ ନାଇଁ ହେବାର ନାହିଁ। ବହୁତ ଖୁସି ଲାଗୁଛି ଆଜ୍ଞା, ଆପଣମାନଙ୍କର ଭଲ ପାଇବା ଆଶୀର୍ବାଦ ପାଇକି, ଆପଣମାନଙ୍କର ଆଶୀର୍ବାଦ ଲାଗି ମୁଁ ଆଜି ଏଇ ଏଇ ଜାଗାରେ ଅଛେ। ପଶ୍ଚିମ ଓଡ଼ିଶା ମୋତେ ଜନ୍ମ କରିଛି, ପୂର୍ବ ଓଡ଼ିଶା ମୋତେ ପାଲୁଛେ। ତ ସାରା ଓଡ଼ିଶାକେ ବହୁତ ବହୁତ ଧନ୍ୟବାଦ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ମୋ ଭାଇମାନେ ସେତେବେଳୁ ଚିଲୋଚନ ହ୍ୟୁମାନ ଭାଇକେ ଡାକ, ମୁଁ ଆସିଗଲି ଆଜି ସୋନପୁରରେ ଧୁଲ ଛୁଟବା। ସୋନପୁରରେ ଧୁଲ ଛୁଟବା ଆରି ଷ୍ଟେଜ ଭାଙ୍ଗବା, କିନ୍ତୁ ଆମେ ସମସ୍ତେ କଲ ଏଇ କମିଟିର ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି ଯେ ଆଉ ଥରେ ଡାକିଛନ୍ ଆମକୁ। ବହୁତ ଖୁସି ଲାଗୁଛେ, ଆପଣମାନଙ୍କ ଭଲ ପାଇବା ଆଶୀର୍ବାଦ ମୋ ସାଙ୍ଗେ ସବୁବେଳେ ଅଛେ। ମୁଁ କଟକରେ ରହିଛି କିନ୍ତୁ ଆପଣଙ୍କର ଆଶୀର୍ବାଦ ମୋତେ ବହୁତ ଉଚ୍ଚ ଜାଗାରେ ରଖିଛି, ସେଥିଲାଗି କୋଟି କୋଟି ପ୍ରଣାମ ସମସ୍ତଙ୍କୁ। ଗୋଟେ ଜୋଦା ତାଳି ଯୋ ପ୍ଲିଜ। ସୋନପୁର ହଉଛି ମୋର ଘର, ଘରକେ ଫେରି କରି ବହୁତ ଖୁସି ଲାଗୁଛେ। ବେଶୀ କିଛି ଭାଷଣ ଦେବା ନାହିଁ, ଯିବା। ଆରେ ବାପରେ ଭାଇ, ମାନେ ଯିବା ଦାଦା ବଞ୍ଜା। ମତେ ବହୁତ ଲୋକ ଆଜି ଦେଖବାର ଲାଗି ଆସିଥିଲେ ରୁମ୍ କେ, ତ ସମସ୍ତେ କହିଲେ ଭଞ୍ଜା ଭଞ୍ଜା, ତ ମତେ ବହୁତ ଖୁସି ଲାଗିଲା ଯେ ମୁଁ କାହାକେ ଯିବ। ଜଣେ ବୟସ୍କ ଲୋକ ବି ଆସିଥିଲେ, କହିଲେ ମୁଇଁ ତୋର ଦାଦା ହେନି, ତୁ ମୋର ନାତି। ମୁଁ କହିଲି ମୁଁ ତ ନେଇ ଚିହ୍ନି ପାରବା, ତୋର ବୁଆକେ ପରେ ମୁଇଁ ଜନ୍ମ କରିଥିଲି ରେ। ତ ବହୁତ ଖୁସି ଲାଗିଲା ସେ ଆସିଲେ, ସେ କାହିଁ ଗଲେ କି ଜାଣେ ମୋତେ ବହୁତ, ମୁଁ ଏବେ ତ ଖୋଜୁଛେ। ଥ୍ୟାଙ୍କ ୟୁ ସୋ ମଚ୍, ବହୁତ ବହୁତ ଧନ୍ୟବାଦ ମୋ ପାଇଁ, ଆମ ସାଗର ସଙ୍ଗମ ଟିମ୍ର ଲାଗି, ସୋନପୁର ଲାଗି, ଆମ ଏ କମିଟିର ଲାଗି ଗୋଟେ ଜୋରଦାର ତାଳି ଦିଅ ପ୍ଲିଜ। ନାଇଁ 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 ନାଇଁ, ଏଟା ସୋନପୁର ପରେ ହଁ ଏନ୍ତା ତାଳି ହେବା ବୋଲେ କେନ୍ତା ହେବା। ନାଇଁ ନାଇଁ ରୁହ ରୁହ, ଏକ ଦୁଇ ତିନି କହିଲେ ଜୋରଦାର ତାଳି ହେବା। ଆମର ମା ମାଉସୀ ଭଉଣୀମାନେ ଅଛନ୍, ଜୋରଦାର ତାଳି ନେ ମାରିଲେ ଆମର ମୋର ଇଜ୍ଜତ ପଲାବା। ମୋର ଭାଇମାନେ ଆସିଛନ୍ ବାହାରୁ, ମୋର ଇଜ୍ଜତ ନାଇଁ ପଲେ। ସମ୍ବଲପୁର ଖଲ୍ଲାସ ଯିବା, ଚାଲ।